ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଭାରତକୁ ପୁଣିଥରେ ବିଶ୍ୱ ବ୍ୟାପାର ଏବଂ ଜ୍ଞାନକେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି. ଯୁବପିଢ଼ିଙ୍କ ଲାଗି କର୍ମନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଏକ ବେସରକାରୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ. ଜିଏସ୍ଟି ସଂସ୍କାର ଯୋଗୁଁ ଦେଶର ବୟନଶିଳ୍ପ କ୍ଷେତ୍ର ଗତି ହାସଲ କରିବ, କହିଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ. ଗାଜାରେ ଯୁଦ୍ଧବିରତି ଲାଗି ଆମେରିକା ଦେଇଥିବା ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଛି ଇସ୍ରାଏଲ୍. ଏବଂ ମଣିପୁରରେ ତଲାସୀ ଅଭିଯାନ ସମୟରେ 6 ଉଗ୍ରବାଦୀ ଗିରଫ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତକୁ ପୁଣିଥରେ ବିଶ୍ୱ ବ୍ୟାପାର ଏବଂ ଜ୍ଞାନକେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି. ଆଜି ନୂଆଦିଲ୍ଲୀରେ ଇଞ୍ଜିନିୟରିଂ ରପ୍ତାନୀ ବିକାଶ ପରିଷଦ ଇଇପିସିର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ପ୍ରାଚୀନ କାଳରେ ଭାରତ ଆଧ୍ୟାତ୍ମିକ ଏବଂ ବ୍ୟାପାର କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେଉଥିବା ପ୍ରମାଣ ରହିଛି।
ଭାରତ କୋ ଫିର ଏକ ବାର ଜ୍ଞାନ ଓ ବ୍ୟାପାର କା ଅଗ୍ରଣୀ କେନ୍ଦ୍ର ବନାନା ସଭି ଦେଶବାସୀଙ୍କ ସଂକଳ୍ପ ହୋନା ଚାହିଏ। ଆର୍ଥିକ କ୍ଷେତ୍ର ମେ ଏକ ଇମ୍ପୋର୍ଟାଣ୍ଟ ସେକ୍ଟର ହୋନେ କେ ନାତେ ଇଇପିସି କୋ ବହୁତ ଦୃଢତା କେ ସାଥ ସଂକଳ୍ପ ଲେନା ଚାହିଏ। ଇଇପିସି ଅନ୍ତରାଷ୍ଟ୍ରୀୟ ବଜାର ଓ ଭାରତୀୟ ଉତ୍ପାଦକ କେ ବିଚ ମେ ସେତୁ କା କାର୍ଯ୍ୟ କରତା ହେ। ଆପକୋ ଗ୍ଲୋବାଲ ଭେଲୁ ଜେନ ମେ ଭାରତ କି ଭୂମିକା କୋ ତଥା ଭାରତ କେ ଉଦ୍ୟମିଓ କି ଭୂମିକା କୋ ନିରନ୍ତର ବିସ୍ତାର ଦେନା ହେ। ୱାର୍ଲ୍ଡ ଟ୍ରେଡ୍ ଅର୍ଡର ଓ ଇଣ୍ଟରନ୍ୟାସନାଲ ଇକୋନୋମିକ ଅର୍ଡର ମେ ହୋ ରହି ପରିବର୍ତ୍ତନ ମେ ଉନକା କାରଣ ଆପକି ଭୂମିକା ଔର ଅଧିକ ମହତ୍ତ୍ୱପୂର୍ଣ୍ଣ ହୋ ଗଈ।
ଭାରତୀୟ ଅର୍ଥବ୍ୟବସ୍ଥାକୁ ଅଧିକ ଆତ୍ମନିର୍ଭର ଏବଂ ରପ୍ତାନୀ କ୍ଷେତ୍ରରେ ଉତ୍କୃଷ୍ଟ କରିବା ନେଇ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, କରୋନା ସମୟରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଲଗାତାର ଭାବେ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତ ଅଧିକରୁ ଅଧିକ ଆତ୍ମନିର୍ଭର ହେଉ, ଯାହାଫଳରେ ଏହାର ଅର୍ଥବ୍ୟବସ୍ଥା ଉପରେ ବିଶ୍ୱ ଅସ୍ଥିରତାର କୌଣସି ପ୍ରଭାବ ପଡିବ ନାହିଁ।
କୋଭିଡ ମହାମାରୀ କେ ଦୌରାନ ଆତ୍ମନିର୍ଭର ଭାରତ ଅଭିଯାନ ଶୁରୁ କିଆ ଗିଆ। କୋଭିଡ ମହାମାରୀ ସେ ଉତ୍ପନ୍ନ ହର ପ୍ରକାର କି ଚୁନୌତିଓ କା ସାମ୍ନା କରକେ ଭାରତ ନେ ଜିସ ଆତ୍ମବିଶ୍ୱାସ କା ପରିଚୟ ଦିଆ ଓ ରାଷ୍ଟ୍ରୀୟ କ୍ଷମତା କୁ ବଢାକର ବୈଶ୍ୱିକ ଚୁନୌତିଓ କା ସାମ୍ନା କରନେ କା ଏକ ପ୍ରେରକ ଉଦାହରଣ ହେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଆମ ଅର୍ଥବ୍ୟବସ୍ଥାରେ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଇଇପିସି ଦ୍ୱାରା ଏମ୍ଏସ୍ଏମ୍ଇ ପ୍ରସ୍ତୁତ ସାମଗ୍ରୀର ରପ୍ତାନୀ କ୍ଷେତ୍ରରେ ବଦଳୁଥିବା ପରିସ୍ଥିତି ଅନୁଯାୟୀ ଏହି କ୍ଷେତ୍ରକୁ ନୂଆ ଶକ୍ତି ପ୍ରଦାନ କରାଯିବ।
ଇଇପିସି କେ ଲଗଭଗ 10,000 ସଦସ୍ୟ ମେ 60% ସେ ଅଧିକ ମାଇକ୍ରୋ ସ୍ମଲ ଏଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ହେ। ଏ ଏଣ୍ଟରପ୍ରାଇଜେସ ବଡି ସଂଖ୍ୟା ମେ ରୋଜଗାର କେ ଅବସର ପ୍ରଦାନ କରତି ହେ। हमारी अर्थव्यवस्था में एमएसएमईज का योगदान महत्वपूर्ण भी है और सराहनीय भी। इसी द्वारा एमएसएमईज के निर्यात को बदलती परिस्थितियों के अनुरूप नई दिशा प्रदान की जाएगी।
ଦେଶର ଯୁବପିଢ଼ିଙ୍କ ମଧ୍ୟରେ କର୍ମ ନିୟୋଜନ ଲାଗି ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ଦକ୍ଷତା ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଏକ ବେସରକାରୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସମୟରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ସଶକ୍ତ ଏବଂ ଆତ୍ମନିର୍ଭର ଭାରତର ମୂଳଦୁଆ ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଏହି ପିଢ଼ିକୁ ନିଯୁକ୍ତି ପାଇଁ ଯୋଗ୍ୟ କରାଇବା। ସେ କହିଛନ୍ତି, ବେସରକାରୀ ପ୍ଲାଟଫର୍ମ ସହଯୋଗରେ କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ନାହିଁ, ବରଂ କୃଷି, ସେବା, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ସଶକ୍ତ କରାଯାଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ନ୍ୟାସନାଲ୍ କରିୟର ସର୍ଭିସ୍ ପୋର୍ଟାଲ୍ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥିରେ 51 ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ 46 ଲକ୍ଷ କର୍ମନିଯୁକ୍ତି ରହିଛି। ସେହି କର୍ମନିଯୁକ୍ତି ମଧ୍ୟରେ 28,000 ଅନ୍ତର୍ଜାତୀୟ ନିଯୁକ୍ତି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଗତମାସ 15 ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରକୁ ଜିଏସ୍ଟି ପରିଷଦ ସଫଳ ଭାବେ କାର୍ଯ୍ୟକାରୀ କରିଛି। ଗତ 3 ତାରିଖରେ ଅନୁଷ୍ଠିତ ପରିଷଦ ବୈଠକରେ 4-ଥାକିଆ ଜିଏସ୍ଟି ସ୍ଲାବ୍କୁ କେବଳ 5% ଓ 18% ଭଳି 2 ସ୍ଲାବ୍ରେ ସୀମିତ ରଖାଯାଇଛି। ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବା ପାଇଁ ଅନେକଗୁଡ଼ିଏ କ୍ଷେତ୍ରରେ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାକୁ ହ୍ରାସ କରାଯାଇଛି। ବୟନଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଏସ୍ଟି ସଂସ୍କାର ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ମତ ପ୍ରକାଶ ପାଇଛି। ଚଳିତ ମାସ 22 ତାରିଖରୁ ଲାଗୁ ହେବାକୁ ଥିବା ନୂତନ ଜିଏସ୍ଟି ହାର ବୟନଶିଳ୍ପ କ୍ଷେତ୍ରରେ ଥିବା ଦ୍ୱନ୍ଦ୍ୱକୁ ଦୂର କରି କ୍ରୟ କ୍ଷମତା ଓ ଚାହିଦା ବୃଦ୍ଧି କରିବ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଓ କର୍ମଜୀବୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ। ବୟନଶିଳ୍ପ କ୍ଷେତ୍ରରେ ମନୁଷ୍ୟକୃତ ଫାଇବର କ୍ଷେତ୍ରରେ ଟିକସ ହାର 18%ରୁ 5%କୁ ହ୍ରାସ କରାଯାଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଏହାକୁ 12%ରୁ 5%କୁ ହ୍ରାସ କରାଯାଇଛି। ଜିଏସ୍ଟି ପରିଷଦ ହାତ ତିଆରି ବସ୍ତ୍ର, ପାପୋଛ, ଗାଲିଚା ଭଳି ଦ୍ରବ୍ୟ ଉପରେ ଜିଏସ୍ଟି ହାର 5%କୁ ହ୍ରାସ କରିଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ଜିଏସ୍ଟି ସଂସ୍କାର ଫଳରେ ବସ୍ତ୍ର ରପ୍ତାନୀ ବୃଦ୍ଧି ପାଇବା ସହ ଦେଶ ମଧ୍ୟରେ ଏହାର ଚାହିଦା ଆହୁରି ବଢ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜାରେ ଯୁଦ୍ଧବିରତି ଲାଗି ଆମେରିକା ଦେଇଥିବା ପ୍ରସ୍ତାବକୁ ଇସ୍ରାଏଲ ଗୁରୁତର ସହ ବିଚାର କରୁଛି ବୋଲି ଜଣାପଡ଼ିଛି। ଏହି ଯୁଦ୍ଧବିରତି ସମ୍ଭବ ହେଲେ ଇସ୍ରାଏଲି ପଣବନ୍ଦୀମାନଙ୍କୁ ମୁକ୍ତ କରାଯାଇପାରିବ। ରିପୋର୍ଟ ଅନୁଯାୟୀ ହମାସକୁ ଏହି ପ୍ରସ୍ତାବ ସମ୍ପର୍କରେ ଅବଗତ କରାଯାଇଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସ୍ତାବ ଦେଇଥିବା କୁହାଯାଇଛି। ସମସ୍ତ 48 ଜଣ ପଣବନ୍ଦୀ ଗାଜାରେ ଅଛନ୍ତି ଏବଂ ହଜାର ସଂଖ୍ୟକ ପାଲେଷ୍ଟାଇନ୍ ବନ୍ଦୀଙ୍କ ବଦଳରେ 20 ଜଣ ପଣବନ୍ଦୀଙ୍କୁ ପ୍ରଥମ ପର୍ଯ୍ୟାୟରେ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ବେଳେ ଶ୍ରୀ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ବୁଝାମଣା ହେଲେ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହେବ ବୋଲି କୁହାଯାଇଛି। ଗତକାଲି ହମାସ କହିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ପକ୍ଷରୁ ସେ ସ୍ଥିର କରିଥିବା ସର୍ତ୍ତକୁ ଗ୍ରହଣ କରାଯାଇଛି, ଏବେ ହମାସ ଏହା ଉପରେ ପଦକ୍ଷେପ ନେବା ଜରୁରୀ। ଯଦି ସେଭଳି ନ ହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ମଣିପୁରରେ ସୁରକ୍ଷା ବଳ ତଲାସୀ ଅଭିଯାନ ସମୟରେ ଗତକାଲି ଉଗ୍ରବାଦୀ ସଂଗଠନଗୁଡ଼ିକର 6 ଜଣ ସଦସ୍ୟଙ୍କୁ ଗିରଫ କରିଛି। ମଣିପୁର ପୁଲିସର ସୂଚନା ଅନୁଯାୟୀ ପିଏଲ୍ଏ ଉଗ୍ରବାଦୀ ସଂଗଠନର 2 ଜଣ ଏବଂ କେସିପିଏମ୍ଏଫ୍ଏଲ୍ର ଏବଂ ୟୁଏନ୍ଏଲ୍ଏଫ୍କେ ଗୋଷ୍ଠୀର ଜଣେ ଲେଖାଏଁ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଭାରତ ମିଆଁମାର ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ମଣିପୁରର ତେଙ୍ଗୁନ୍ପାଲ୍ ଜିଲ୍ଲାରେ ସେମାନଙ୍କୁ ଗିରଫ କରାଯାଇଛି। ଅନ୍ୟ ଏକ ତଲାସୀ ଅଭିଯାନ ସମୟରେ କେସିପି ଗୋଷ୍ଠୀର 2 ଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଇମ୍ଫାଲ୍ ପଶ୍ଚିମ ଜିଲ୍ଲା ଲିଲନ୍ ଚାଜିଙ୍ଗ୍ ମାମାଙ୍ଗ୍ ଲେଇକାଇ ଅଞ୍ଚଳରୁ ଗିରଫ କରାଯାଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ ସୁରକ୍ଷା ବଳ ଏହି ତଲାସୀ ଅଭିଯାନ କାଳରେ ପ୍ରବଳ ମାତ୍ରାରେ ଅସ୍ତ୍ରଶସ୍ତ ଜବତ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଗୋଟିଏ ଏସ୍ଏଲ୍ଆର୍, ଗୋଟିଏ 303 ରାଇଫଲ, 3 ସିଙ୍ଗିଲ୍ ବ୍ୟାରେଲ୍ ରାଇଫଲ, ଗୋଟିଏ ରିଭର୍ବଲ, ଗୋଟିଏ 22 mm ପିସ୍ତଲ, 2 IED ଓ 2 ୱାୟାର୍ଲେସ୍ ସେଟ୍ ଜବତ କରାଯାଇଛି। ଅନ୍ୟପକ୍ଷରେ ଇମ୍ଫାଲ୍ ପୂର୍ବ ଜିଲ୍ଲାରୁ ସୁରକ୍ଷା ବଳ 2 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ 50 କିଲୋଗ୍ରାମ ମାଦକ ଦ୍ରବ୍ୟ ଜବତ କରିଛି। ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ସଂଘର୍ଷର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଏବଂ ୟୁରୋପୀୟ ସଂଘର ନେତାମାନଙ୍କୁ ଆମେରିକା ନିମନ୍ତ୍ରଣ କରିବେ। ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ରଣନୈତିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହେବ ବୋଲି ସେ ବିଶ୍ୱାସ କରୁଥିବା କହିଛନ୍ତି। କ୍ରମାଗତ ଭାବେ ଆଜି 14 ଦିନ ମଧ୍ୟ ଶ୍ରୀମାତା ବୈଷ୍ଣୋଦେବୀଙ୍କ ଯାତ୍ରା ସ୍ଥଗିତ ରହିଛି। ଜମ୍ମୁ କାଶ୍ମୀରର ତ୍ରିକୁଟ ପର୍ବତ ନିକଟସ୍ଥ ରିଆସି ଅଞ୍ଚଳରେ ପାଗ ଭଲ ନଥିବାରୁ ଏବଂ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ତୀର୍ଥଯାତ୍ରୀମାନେ ଯେଉଁ ବାଟ ଦେଇ ଯାତ୍ରା କରିବେ ସେହି ମାର୍ଗରେ ପୂର୍ବରୁ ଭୂସ୍ଖଳନ ହୋଇଥିବାବେଳେ ଏବେ ବର୍ଷା ହେଉଛି। ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୃକ୍ତ ମାର୍ଗର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଜାମ୍ମୁ କାଶ୍ମୀରର ଆରେସ୍ପୁରା ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମାରେଖା ନିକଟରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି। ଆମ ଜାମ୍ମୁ ସମ୍ବାଦଦାତା ଜଣାଇଛନ୍ତି ଗତରାତିରେ ଗିରଫ କରାଯାଇଥିବା ଅନୁପ୍ରବେଶକାରୀ ଜଣକ ପାକିସ୍ତାନ ପଞ୍ଜାବ ଅଞ୍ଚଳର ସର୍ଗୋଧାର ସିରାଜ ଖାଁ। ଗତକାଲି ରାତି ପ୍ରାୟ 9:20 ଅକ୍ଟ୍ରୋଇ ଆଉଟ୍ପୋଷ୍ଟ ନିକଟରୁ ସୀମା ସୁରକ୍ଷା ବଳ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲା। ବେଆଇନ ବାଲି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଇଡି ଅଧିକାରୀମାନେ ପଶ୍ଚିମ ମେଦିନୀପୁର, ନଦିଆ, ଝାରଗ୍ରାମ, ଦକ୍ଷିଣ 24 ପ୍ରଗଣା ଏବଂ କୋଲକାତାର ଅନ୍ୟ କେତେକ ଜିଲ୍ଲାର ବେସରକାରୀ ସଂଗଠନଗୁଡ଼ିକର କର୍ମଚାରୀମାନଙ୍କୁ ପଚରାଉଚରା କରୁଛନ୍ତି। ଇଡି ଦ୍ୱାରା ଚଢ଼ାଉ କରାଯାଇଥିବା ସ୍ଥାନଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ଜମ୍ମୁ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ୍ ଜିଲ୍ଲାର ଗୁଡ୍ଡର ଜଙ୍ଗଲରେ ତଲାସୀ ଅଭିଯାନ ସମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ସେନା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ସେଠାରେ ଆତଙ୍କବାଦୀ ରହିଥିବା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସେନା, ସିଆର୍ପିଏଫ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ୍ ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତକୁ ପୁଣିଥରେ ବିଶ୍ୱ ବ୍ୟାପାର ଏବଂ ଜ୍ଞାନକେନ୍ଦ୍ର ଭାବେ ଗଢ଼ିତୋଳିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଯୁବପିଢ଼ିଙ୍କ ଲାଗି କର୍ମନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଏକ ବେସରକାରୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଜିଏସ୍ଟି ସଂସ୍କାର ଯୋଗୁଁ ଦେଶର ବୟନଶିଳ୍ପ କ୍ଷେତ୍ର ଗତି ହାସଲ କରିବ କହିଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ। ଗାଜାରେ ଯୁଦ୍ଧ ବିରତି ଲାଗି ଆମେରିକା ଦେଇଥିବା ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଛି ଇସ୍ରାଏଲ। ଏବଂ ମଣିପୁରରେ ତଲାସୀ ଅଭିଯାନ ସମୟରେ 6 ଉଗ୍ରବାଦୀ ଗିରଫ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।